ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାରେ ପହଲଗାମ ଆତଙ୍କବାଦ ଆକ୍ରମଣ ଓ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆଜି ମଧ୍ୟ ଜାରି ରହିବ। ଆଲୋଚନା ଆରମ୍ଭ କରି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାର ଦୃଢ଼ ମନୋବଳ, ବୀରତ୍ୱ ଓ ପ୍ରତିଜ୍ଞାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କଂଗ୍ରେସର ଗୌରବ ଗୋଗୋଇ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଉନ୍ନତ ପ୍ରଦର୍ଶନକୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର 9 ବିଷୟବସ୍ତୁ ଏବଂ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 129 ରାଜ୍ୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ। ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ସରକାରଙ୍କ ତରଫରୁ ପୁରସ୍କାର ଲାଗି 4 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। 4 ବର୍ଗ, ରାଜ୍ୟ, ଜିଲ୍ଲା, ବ୍ଲକ ଓ ସଂସ୍ଥାଗତ ସ୍ତରରେ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଯୋଗ୍ୟ ବିବେଚିତ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡ଼ିକୁ ପ୍ରଥମ ସ୍ଥାନ ପାଇଁ 15 ଲକ୍ଷ, ଦ୍ୱିତୀୟ ସ୍ଥାନ ପାଇଁ 10 ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜିଲ୍ଲା ପରିଷଦଗୁଡ଼ିକୁ ପ୍ରଥମ ସ୍ଥାନ ପାଇଁ 25 ଲକ୍ଷ, ଦ୍ୱିତୀୟ ସ୍ଥାନ ପାଇଁ 20 ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ 15 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବାକୁ ଥିବାବେଳେ 9 ବିଷୟବସ୍ତୁରେ 27 ପୁରସ୍କାର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।
ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଚଳ ଗତିଶୀଳ କରିବା ପାଇଁ ରାଜ୍ୟ ପଞ୍ଚାୟତରାଜ ପୁରସ୍କାର ଭାବରେ ନିର୍ଣ୍ଣୟ ନେଇଛନ୍ତି। ଡିଜିଟାଲ କ୍ଷେତ୍ରରେ ଅନଲାଇନ୍ ବ୍ୟବସ୍ଥା ପାଇଁ ଅଧିକ ସୁଦୃଢ଼ୀକରଣ କରିବେ। ଖେଲ ପଡ଼ିଆ, ଖେଲ ସାମଗ୍ରୀ କିଣିବାର ବ୍ୟବସ୍ଥା ଭିତରେ କାମ କରିବେ। ଏମ୍ସିଏ, ଏନ୍ଏଚ୍ଏ, ସ୍ୱଚ୍ଛତା, ମଳମୁକ୍ତ, ଜଲ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଏପରି 9 ଥିମ୍କୁ ନେଇ ପଞ୍ଚାୟତ ସମିତିକୁ ସହଯୋଗ କରିବୁ।
2024-25 ଖରିଫ ଋତୁ ସମୟରେ ଓଡ଼ିଶା ରେକର୍ଡ ପରିମାଣରେ 92,64,235 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ରାଜ୍ୟରେ ଚାଉଳ ସଂଗ୍ରହ ଏବଂ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚାଉଳ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ ଏଫ୍ସିଆଇ 12 ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ସ୍ଥାନାନ୍ତର କରିବାର ଯୋଜନା ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଜରୁରୀକାଳୀନ ସହାୟତା କେନ୍ଦ୍ର ଡାଏଲ 112 କେନ୍ଦ୍ରକୁ ଅଧିକ ସଶକ୍ତ କରିବା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହ ଶ୍ରୀ ଆହୁଜା ଜରୁରୀକାଳୀନ ସହାୟତା କେନ୍ଦ୍ର ପରିଦର୍ଶନ କରି ପରିଚାଳନା ଓ ଆଧୁନିକୀକରଣ ସମ୍ପର୍କରେ ସମୀକ୍ଷା କରିଥିଲେ। ଅନୁଷ୍ଠିତ ବୈଠକରେ 409 ଜରୁରୀକାଳୀନ ଯାନକୁ ଭଡ଼ା ସୂତ୍ରରେ ଆଣି ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ପ୍ରଳୟ 6 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଳୟ 6ର ଲକ୍ଷ୍ୟଭେଦ କ୍ଷମତା 150-500 କିଲୋମିଟର ରହିଛି। ଏଥିରେ ଅତ୍ୟାଧୁନିକ ଦିଗ ନିର୍ଣ୍ଣାୟକ ବ୍ୟବସ୍ଥା ଏବଂ ଉନ୍ନତ ସଠିକତା ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚିବ ଶୁଭ ଶର୍ମା ଦୁଇଦିନିଆ ଗଞ୍ଜାମ ଗସ୍ତରେ ଯାଇ ଖଲ୍ଲିକୋଟ ବ୍ଲକରେ ବିଦ୍ୟାଳୟ, ଅଙ୍ଗନବାଡ଼ି ଓ ସିଲେଇ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକଙ୍କ ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀରେ ଦେଖାଦେଇଥିବା ବନ୍ୟାରେ 40 ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ଚାଷଜମିଗୁଡ଼ିକ ଜଳମଗ୍ନ ହେବା ସହ କେତେକ ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। 20 ଜାତୀୟ ରାଜପଥ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଆଜି ସମଗ୍ର ଦେଶ ତଥା ରାଜ୍ୟରେ ପାଳନ କରାଯାଉଛି। ବ୍ୟାଘ୍ର ସଂରକ୍ଷଣକୁ ଗୁରୁତ୍ୱ ଦେବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ପରିବେଶ ସନ୍ତୁଳନ ଦିଗରେ ବ୍ୟାଘ୍ର ସଂରକ୍ଷଣର ଆବଶ୍ୟକତା ନେଇ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟରେ ବାଘବଂଶ ବୃଦ୍ଧି କରିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। 2010 ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3,682 ବାଘ ରହିଛନ୍ତି। ଓଡ଼ିଶା ରାଜ୍ୟ ସଶସ୍ତ ପୁଲିସ୍ 6 ବାଟାଲିୟନ୍ ପରିସରରେ 77ତମ ପୁଲିସ୍ ଭଲିବଲ୍ ଓ ବାସ୍କେଟ୍ବଲ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଆୟୋଜିତ ସମାରୋହରେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରେଷ୍ଠ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ପୁଲିସ୍ ଜିଲ୍ଲା, ବାଟାଲିୟନ୍ ଏବଂ ୟୁନିଟ୍ର 25 ପୁଲିସ୍ ଭଲିବଲ୍ ଟିମ୍ ଓ 4 ବାସ୍କେଟ୍ବଲ୍ ଟିମ୍ ଅଂଶଗ୍ରହଣ କରିଥିଲେ। ଭଲିବଲ୍ ପ୍ରତିଯୋଗିତାରେ କମିଶନରେଟ୍ ପୁଲିସ୍ ବି ଟିମ୍ ଚମ୍ପିୟନ୍ ହୋଇଥିବାବେଳେ ବାଲେଶ୍ୱର ରନର୍ସ ଅପ୍ ଓ ମୟୂରଭଞ୍ଜ ଟିମ୍ ବ୍ରୋଞ୍ଜ ମେଡାଲ୍ ଟିମ୍ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।